आकाशवाणी संवाद पढ़ुछंती महेश्वर साहू। मुख्य संवाद, भगवान महावीर जयंती अवसर में गुजरात कबाठे सम्राट संप्रति संग्रहालय उद्घाटन कले प्रधानमंत्री। दक्षिण लेबानन रे मिलित जातिसंघर शांतिदूत आक्रमण को भारतर निंदा। बिहार रो नालंदा जिले में शीतलाष्टमी मंदिर में दलाचकटा घटन 8 जन महिला श्रद्धालु मृत्यु। एवं आईपीएल रे आज मैच रे पंजाब किंग्स और गुजरात टाइटन्स मध्य मुकाबला। जैन तीर्थंकर भगवान महावीर जयंती अवसर में प्रधानमंत्री नरेन्द्र मोदी आज गुजरात गांधीनगर अंतर्गत कबाठे सम्राट संप्रति संग्रहालय उद्घाटन करिसंति। एही संग्रहालय जैन इतिहास एवं सम्राट संप्रति जीवन तांको शासन एवं अहिंसार वार्तापाई उत्सर्गीकृत। एही अवसर में आयोजित जनसभा को संबोधित कर प्रधानमंत्री कहते कोबातीर्थ में मूल्यबोध संरक्षित हुए, सांस्कृतिक नैतिकता सुदृढ़ हुए एवं ज्ञानर पोषण हुए। प्रधानमंत्री एहाकु तीनिटि धारा अध्ययन आध्यात्मिक अभ्यास एवं आत्मश्रृंखलार संगम बोली कहते। प्रधानमंत्री कहते विश्व संप्रति एक दुस्थिति दे गति करुथिबा बेले एही संग्रहालय वार्ता समग्र मानव जाति पई गुरुत्वपूर्ण।
आज दुनिया में जिस तरह के हालात हैं, जिस तरह विश्व अस्थिरता और अशांति की आग में झुलस रहा है, इस म्यूजियम की विरासत, इसका संदेश केवल भारत ही नहीं बल्कि पूरी मानवता के लिए बहुत अहम है। हमारा प्रयास होना चाहिए दुनिया के देशों से यहाँ आने वाले जिज्ञासु स्टूडेंट्स और रिसर्चर्स की संख्या और बढ़े। जो लोग यहाँ आए वो भारत की जैन धर्म की शिक्षाओं को विश्व के कोने कोने में पहुँचाए।
प्रधानमंत्री श्री मोदी आज सानंदाठारे केन सेमिकंडक्टर ओएसएपी प्लांटर उद्घाटन एवं नवगठित भावथारड जिले में 19,800 कोटी ऊर्ध टंकार विकास कार्यर उद्घाटन एवं शिलान्यास करि संध्या आसाम यात्रा करिवार कार्यसूची रही। देश में आज 24वां तथा शेष जैन तीर्थंकर भगवान महावीर जयंती पालन करा। एही अवसर में राष्ट्रपति द्रौपदी मुर्मू और उपराष्ट्रपति सीपी राधाकृष्णन देशवासी शुभेच्छा जणाइछन्ति। सामाजिक गणमाध्यम पोस्ट रे राष्ट्रपति कहिछन्ति भगवान महावीर अहिंसा सत्य एवं आत्मसंयमर नीति शिक्षा देवासह लोकंकु सहानुभूतिशील जीवन जापन करिबाकु प्रेरणा देथिले। प्रत्येक व्यक्ति महावीर शिक्षार प्रेरणा नहीं एक संवेदनशील शांतिपूर्ण एवं समावेशी समाज गठन पर निरंतर प्रयास करिबा उचित बोली राष्ट्रपति कहिछन्ति। सेहिपरि उपराष्ट्रपति कहिछन्ति जे भगवान महावीर कालजयी शिक्षा समस्त आत्मश्रृंखला करुणा एवं सौहार्दपूर्ण जीवन प्रति निरंतर मार्गदर्शन करुछि। महावीर आशीर्वाद समाज में शांति अहिंसा एवं भाईचारार भावना को सुदृढ़ करिथाय बोली उपराष्ट्रपति कहिछन्ति। भगवान महावीर जन्म कल्याण अवसर में प्रधानमंत्री नरेन्द्र मोदी शुभेच्छा जणाइछन्ति। सामाजिक गणमाध्यम पोस्ट रे प्रधानमंत्री कहिछन्ति भगवान महावीर जीवन एवं शिक्षा सत्य अहिंसा एवं करुणार पथ को आलोकित करुछि। महावीर आदर्श आध्यात्मिक दृष्टि उन्नतिशील एवं आज विश्व में प्रासंगिकता बहन करे।
आज भगवान महावीर जयंती के पावन पर्व पर मुझे इस पवित्र जैन तीर्थ आने का सौभाग्य मिला है। सर्वप्रथम मैं भगवान महावीर के चरणों में प्रणाम करता हूँ, सभी देशवासियों को भगवान महावीर जयंती की शुभकामनाएं देता हूँ। मैं आज परम पूज्य आचार्य श्री कैलाश सागर सुरेश्वर जी महाराज साहब की स्मृति को भी वंदन करता हूँ। उनके स्वप्न ने कोबा की इस धरती पर ज्ञान और श्रद्धा का यह महान केंद्र स्थापित किया है।
महावीर जयंती अवसर में केन्द्र गृहमंत्री अमित शाह शुभेच्छा जणाई सामाजिक गणमाध्यम पोस्ट रे कहिछन्ति भगवान महावीर 5टी नीति केवल आध्यात्मिक मार्गदर्शन नुहे बरं एक दृढ़ नीतिगत एवं समन्वित राष्ट्र गठन पई एक अतुट मूलदुआ। श्री शाह कहिछन्ति जे महावीर सत्य अहिंसा अधिकार एवं समानतार आदर्श युवपीढ़ी को श्रृंखला संवेदनशीलता एवं जातीय स्वार्थ पथरे आगक बढ़िबा पई प्रेरणा देथाय। आपण माने संवाद सुनिछंती आकाशवाणी।
मु निखिल कौच चंद्रलाल टीम कलाहांडी पुलिस पाखे सरेंडर करिवा परे बीजेएन सह राज्यर पूरा डिविजन खाली हो सारा। केवल तुम्हें 15 जन बाकी अच तुमने एमती थो आ तुम भितर किसी साथी लुचि पलाई आसी सरेंडर करुवे एमती तुम मान नुकसान हो सीना फायदा किसी हे ना तेणु तुम्हें समस्ते एकाथर आसी सरेंडर करूँ। ତୁମର ଜଣେ କମ୍ରେଡ୍ ଭାବେ ଶୁକ୍ର ଶିଲକୁମର ପରାମର୍ଶ, ମାର୍ଚ୍ଚ 31 ସୁଦ୍ଧା ଆସି ସରେଣ୍ଡର କଲେ ଭଲ, ମାର୍ଚ୍ଚ 31 ପରେ ସରକାର ସରେଣ୍ଡରକୁ ଆଉ ଗ୍ରହଣ କରିବେ ନାହିଁ। ଏପରି କ୍ଷେତ୍ରରେ ଏକ ରାଜ୍ୟ କମିଟି ସଦସ୍ୟ ଭାବେ ଦାୟିତ୍ୱ ତୁଲାଉଥିବା କମ୍ରେଡ୍ ଶୁକ୍ରକୁମାର ବିଶେଷ ପରାମର୍ଶ, ସମସ୍ତଙ୍କୁ ବୁଝାଇ ସାଙ୍ଗରେ ଧରି ଆସ, ସେମାନେ ଯଦି ଆସିବାକୁ ରାଜି ନାହାନ୍ତି ତୁମେ ନିଜେ ଆସି ସରେଣ୍ଡର କର। ମୋର ଏଇ ମୋବାଇଲ ନମ୍ବର 9437643839 ଆଉ ଥରେ କହିଛି 9437643839 କଣ୍ଟାକ୍ଟ କଲେ ମୁଁ ଯାଇ ତୁମମାନଙ୍କୁ ନେଇ ଆସିବି, ନଚେତ କୌଣସି ସାମ୍ବାଦିକ ବା ସରପଞ୍ଚଙ୍କ ସହାୟତାରେ ଆସି ସରେଣ୍ଡର କରନ୍ତୁ। ତୁମମାନଙ୍କ ଅପେକ୍ଷାରେ ନିଖିଲ, ପୂର୍ବୀ ସବ୍ଜୋନାଲ ବ୍ୟୁରୋ ସଚିବ।
ଦକ୍ଷିଣ ଲେବାନନରେ ମିଳିତ ଜାତିସଂଘର ଶାନ୍ତିଦୂତମାନଙ୍କ ଉପରେ ନିକଟରେ ହୋଇଥିବା ଆକ୍ରମଣକୁ ଭାରତ ନିନ୍ଦା କରିଛି। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପର୍ବତନେନି ହରିଶ କହିଛନ୍ତି, କଠିନ ପରିସ୍ଥିତିରେ କାର୍ଯ୍ୟ କରୁଥିବା ଏବଂ ସଂଘର୍ଷ ଅଞ୍ଚଳରେ ଜାତିସଂଘର ଜନାଦେଶର ସମର୍ଥନରେ ନିୟୋଜିତ ହେଉଥିବା ଶାନ୍ତିଦୂତମାନଙ୍କ ସୁରକ୍ଷା ସବୁ ରାଷ୍ଟ୍ରଙ୍କ ଦାୟିତ୍ୱ। ଏହି ଉତ୍ତରଦାୟିତ୍ୱକୁ ସୁଦୃଢ଼ କରିବାର ଭୂମିକାକୁ ଆଗକୁ ନେବାରେ ଭାରତ ଧ୍ୟାନ ରଖିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପ 2589 ନୂଆଦିଲ୍ଲୀ କାର୍ଯ୍ୟକାରୀ କରୁଛି, ଯାହା ଶାନ୍ତିଦୂତମାନଙ୍କ ବିରୁଦ୍ଧରେ ଅପରାଧ ପାଇଁ ଉତ୍ତରଦାୟିତ୍ୱକୁ ଆହ୍ୱାନ କରୁଛି ବୋଲି ହରିଶ କହିଛନ୍ତି। ଲେବାନନରେ ମିଳିତ ଜାତିସଂଘର ଅନ୍ତରୀଣ ବାହିନୀର ରିପୋର୍ଟ ଅନୁସାରେ ଏହି ଆକ୍ରମଣରେ 2 ଶାନ୍ତିଦୂତ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଭାରତ ଏହି ଆକ୍ରମଣର ବିଶ୍ୱସ୍ତରୀୟ ନିନ୍ଦାରେ ସାମିଲ ହୋଇଛି ଏବଂ ଜାତିସଂଘ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ପକ୍ଷଙ୍କୁ ଅନୁରୋଧ କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଜଗିରିରେ ନାଳନ୍ଦା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପାଇଁ ବିହାର ଗସ୍ତ କରିବେ। ସମାରୋହରେ ରାଷ୍ଟ୍ରପତି ବିଭିନ୍ନ ବିଭାଗର 36 ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ଏବଂ 10 ଗବେଷକଙ୍କୁ PhD ଡିଗ୍ରୀ ପ୍ରଦାନ କରିବେ। କାର୍ଯ୍ୟକ୍ରମରେ ଆର୍ଜେଣ୍ଟିନା, ଭିଏତନାମ, ନେପାଳ ଏବଂ ଭୁଟାନ ସମେତ 13 ଦେଶର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଦକ୍ଷିଣ ପୂର୍ବ ଏସୀୟ ଅଧ୍ୟୟନ କେନ୍ଦ୍ର ଏବଂ 2000 ଆସନ କ୍ଷମତା ବିଶିଷ୍ଟ ବିଶ୍ୱ ମିତ୍ରାଳୟ ଅଡିଟୋରିୟମ କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରି ଗାର୍ଡେନ୍ ରିଚ୍ ସିପ୍ ବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ ଲିମିଟେଡ୍ ଗତକାଲି ଭାରତୀୟ ନୌସେନାକୁ 3 ଆଗଧାଡ଼ିର ନୌସେନା ପ୍ଲାଟଫର୍ମ ଦୁନାଗିରି, ସଂଶୋଧକ ଏବଂ ଆଗ୍ରେ ପ୍ରଦାନ କରିଛି। ଦୁନାଗିରି କ୍ଷେପଣାସ୍ତ୍ର ଦ୍ୱାରା ନିର୍ଦ୍ଧାରିତ ଲକ୍ଷ୍ୟକୁ ଆଘାତ କରିବାରେ ସକ୍ଷମ। ସଂଶୋଧକ ମୁଖ୍ୟତଃ ଉପକୂଳ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ସର୍ଭେ କରିବ ଏବଂ ଆଗ୍ରେ ଶତ୍ରୁପକ୍ଷର ବୁଡ଼ାଜାହାଜକୁ ଧ୍ୱଂସ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଭାରତୀୟ ନୌସେନା ପକ୍ଷରୁ ରିୟର୍ ଆଡମିରାଲ ଗୌତମ ମାରୁଆ ଏବଂ କମାଣ୍ଡର ଶିଶିର ଦୀକ୍ଷିତ ଏହି ଯୁଦ୍ଧ ଜାହାଜଗୁଡ଼ିକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଥିଲେ। ବିହାରର ନାଳନ୍ଦା ଜିଲ୍ଲାର ବିହାର ଶରୀଫରେ ଥିବା ମାଘରା ଶୀତଳାଷ୍ଟମୀ ମନ୍ଦିରରେ ଆଜି ସକାଳେ ଦଳାଚକଟା ଘଟି 8 ମହିଳା ଶ୍ରଦ୍ଧାଳୁ ପ୍ରାଣ ହରାଇବା ସହ ଅନେକ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ମନ୍ଦିରରେ ଧାର୍ମିକ ରୀତିନୀତିରେ ପୂଜାର୍ଚ୍ଚନା ଚାଲିଥିଲା ବେଳେ ହଠାତ୍ କୌଣସି ଏକ ଗୁଜବକୁ ନେଇ ବିଶୃଙ୍ଖଳା ସୃଷ୍ଟି ହେବାରୁ ଆତଙ୍କିତ ଶ୍ରଦ୍ଧାଳୁମାନେ ଧାଁଦୌଡ଼ କରିବାରୁ ଦଳାଚକଟା ସ୍ଥିତି ଉପୁଜିଥିଲା। ଏହି ଘଟଣାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଗଭୀର ଶୋକବ୍ୟକ୍ତ କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ 6,00,000 ଅନୁକମ୍ପାମୂଳକ ରାଶି ପ୍ରଦାନ ପାଇଁ ଘୋଷଣା କରିବା ସହ ମୁଖ୍ୟମନ୍ତ୍ରୀ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ପ୍ରତି ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ 2,00,000 ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଆହତମାନଙ୍କ ଚିକିତ୍ସା ପାଇଁ 50,000 ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଇପିଏଲ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ସନ୍ଧ୍ୟା 7:30 ପଞ୍ଜାବ କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ନ୍ୟୁ ଚଣ୍ଡିଗଡ଼ର ମହାରାଜା ଯୁଜବେନ୍ଦ୍ର ସିଂ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ। ଗତକାଲିର ଖେଳରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଥିଲା। ଗୁଆହାଟୀର ବର୍ଷାପାରା କ୍ରିକେଟ୍ ଷ୍ଟାଡିୟମଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ରାଜସ୍ଥାନ ଚେନ୍ନାଇ ସୁପର କିଙ୍ଗ୍ସକୁ 8 ପରାସ୍ତ କରିଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଭଗବାନ ମହାବୀରଙ୍କ ଜୟନ୍ତୀ ଅବସରରେ ଗୁଜରାଟର କୋବାଠାରେ ସମ୍ରାଟ ସମ୍ପ୍ରତି ସଂଗ୍ରହାଳୟ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ଦକ୍ଷିଣ ଲେବାନନରେ ମିଳିତ ଜାତିସଂଘର ଶାନ୍ତିଦୂତଙ୍କ ଉପରେ ଆକ୍ରମଣକୁ ଭାରତର ନିନ୍ଦା। ବିହାରର ନାଳନ୍ଦା ଜିଲ୍ଲାରେ ଶୀତଳାଷଷ୍ଠୀ ମନ୍ଦିରରେ ଦଳାଚକଟା ଘଟଣାରେ 8 ମହିଳା ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଏବଂ ଆଇପିଏଲ୍ରେ ଆଜିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।